ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতাবন্ধু, আজ এই শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষ আপনার হার্দিক অভিনন্দন ও আন্তরিক প্রীতি শুভেচ্ছা জ্ঞাপন করুছু। আপনার সহযোগ তথা মতামত নিমন্তে বিশেষ ধন্যবাদ। কেবল সে নুহে, আপনার হৃদয়স্পর্শী সাক্ষ্য নিমন্তে মধ্যে বিশেষ ধন্যবাদ। প্রভু আপনার আশীর্বাদ করতু ও আহরি আত্মিক জীবনে বর্ধিষ্ণু করা। আসুন তাহলে প্রভুঙ্কর বাক্য মধ্যে দিয়ে যাওয়া পূর্ব প্রার্থনার সহ প্রভুঙ্কর বাক্যর নিকটবর্তী হওয়া। আসুন ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ସୁଯୋଗ ପାଇଁ, ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଏବଂ ସୁସ୍ଥତାର ବାହୁଛାୟା ତଳେ ତୁମେ ପ୍ରତ୍ୟେକଙ୍କୁ ଆବରି ରଖ। ପ୍ରଭୁ, ନିବେଦନ ପ୍ରାର୍ଥନା କରୁଅଛୁ ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ବିଶେଷରେ ପ୍ରଭୁ, ଯେତେ ଶ୍ରୋତାବନ୍ଧୁମାନେ ରେଡିଓ ପାଖରେ ଅପେକ୍ଷା କରି ବସିଅଛନ୍ତି, ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସ୍ପର୍ଶ କର, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ମନସ୍କାମନା ତୁମେ ପୂର୍ଣ୍ଣ କର। ତୁମେ ପ୍ରତ୍ୟେକଙ୍କର ସହିତ ପରମେଶ୍ୱର ହୁଅ, ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର, ପ୍ରତ୍ୟେକଙ୍କର ପରିବାରକୁ ତୁମେ ଆଶୀର୍ବାଦ କର। ଯେଉଁମାନେ ସୁସ୍ଥତା ଅପେକ୍ଷା କରନ୍ତି ପ୍ରଭୁ, ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ତୁମେ ସେମାନଙ୍କୁ ସମସ୍ୟାରୁ ରକ୍ଷା କର। ଯେଉଁମାନେ ନିଜର ପରିବାର ପାଇଁ ପ୍ରଭୁ ପ୍ରାର୍ଥନା ଲୋଡ଼ିଛନ୍ତି, ପ୍ରତ୍ୟେକ ପରିବାରକୁ ତୁମେ ସୁରକ୍ଷା କର, ପିଲାମାନଙ୍କୁ ଆଶୀର୍ବାଦ କର, ସେମାନଙ୍କର ପ୍ରତ୍ୟେକଙ୍କର ତୁମେ ସହାୟ ହୁଅ ଏବଂ ପ୍ରତ୍ୟେକ ପରିବାରକୁ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଦୁଃଖ ତୁମେ ଦୂର କର, ତୁମରି ଶାନ୍ତି, ଆନନ୍ଦ, ସୁସ୍ଥତା ଦେଇ ପ୍ରତ୍ୟେକଙ୍କୁ ତୁମେ କଢ଼ାଇ ନିଅ। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଫିଲିପିୟ ତିନି ପର୍ବର ବାର ପଦରୁ ଆରମ୍ଭ କରି କୋଡ଼ିଏ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇଦେବା ପାଇଁ ଚାହେଁ ଯେ ଆମେ ଦେଖିଥିଲୁ ପ୍ରେରିତ ପାଉଲ ଆଗାମୀ ଭବିଷ୍ୟତରେ ମଣ୍ଡଳୀର ସ୍ୱର୍ଗାରୋହଣ ସମୟରେ ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବା ନିମନ୍ତେ ଆଶା କରିଥିଲେ। ପାଉଲ କହନ୍ତି, ମୁଁ ଯେଉଁ ଆକାଂକ୍ଷା ନେଇ ଅଗ୍ରସର ହେଉଅଛି ତାହା କେବଳ ଖ୍ରୀଷ୍ଟଙ୍କୁ ଜାଣିବା ନିମନ୍ତେ ନୁହେଁ, ମାତ୍ର ମୁଁ ଯେପରି ମଣ୍ଡଳୀର ସ୍ୱର୍ଗାରୋହଣ ସମୟରେ ସେହି ମହା ଆନନ୍ଦର ସହଭାଗୀ ହେବାକୁ ପାରେ ଏଥିନିମନ୍ତେ। ତାହେଲେ ଆସନ୍ତୁ ତହିଁର କ୍ରମଶଃ ଆମେ ଆଜିର ଏହି ଅଧ୍ୟୟନରେ ଲକ୍ଷ୍ୟ କରିବା ପାଇଁ ଯିବା। ଦେଖନ୍ତୁ ତିନି ପର୍ବର ବାର ପଦରେ ଏହିପରି ଲେଖା ଅଛି, ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧିଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି। ପାଉଲ ଜାଣିଥିଲେ ଯେ ସେ ସେହି ସମସ୍ତ ପ୍ରାପ୍ତ ହୋଇପାରିନାହାନ୍ତି କିମ୍ବା ସିଦ୍ଧିଲାଭ କରିପାରିନାହାନ୍ତି, ଅର୍ଥାତ୍ ସମ୍ପୂର୍ଣ୍ଣ ପରିପକ୍ୱତାର ସ୍ତରକୁ ଆସିପାରିନାହାନ୍ତି। ସେ ନିଶ୍ଚିତ ଭାବେ ପିତରଙ୍କ ସହିତ ଏକମତ ଯେ ଆମେମାନେ ଆମ୍ଭମାନଙ୍କ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ଅନୁଗ୍ରହ ଓ ଜ୍ଞାନରେ ବୃଦ୍ଧି ପାଇବା ଆବଶ୍ୟକ, ଯାହାକି ଦ୍ୱିତୀୟ ପିତର ତିନି ପର୍ବର ଅଠର ପଦରେ ଲେଖା ଅଛି। ବର୍ତ୍ତମାନ ପରବର୍ତ୍ତୀ ଅଂଶରେ ପାଉଲ ତାହାଙ୍କ ଜୀବନର ବାସ୍ତବ ଲକ୍ଷ୍ୟକୁ ପ୍ରକାଶ କରନ୍ତି। ତେବେ ଦେଖନ୍ତୁ ତିନି ପର୍ବର ତେର ଓ ଚଉଦ ପଦରେ ଏହିପରି ଲେଖା ଅଛି, ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି, ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ଲେଖା ଅଛି, ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁନାହିଁ। ପାଉଲ କହନ୍ତି ଯେ ସେ ପହଞ୍ଚିପାରିନାହାନ୍ତି, କିନ୍ତୁ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ତଥା ଭକ୍ତ ସାଧୁମାନେ ଭାବନ୍ତି ଯେ ସେମାନେ ସବୁକିଛି ଜାଣନ୍ତି। ସେମାନେ ସେମାନଙ୍କର ଅଜ୍ଞତାରେ ଆଶ୍ୱାସନା ପ୍ରାପ୍ତ ହୁଅନ୍ତି, ମାତ୍ର ପାଉଲ ଏହିପରି କହନ୍ତି, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି। ତେବେ ସେହି ଗୋଟିଏ ବିଷୟ କ'ଣ? ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖନ୍ତି। ସେ ତାହାଙ୍କର ଅତୀତର ସମସ୍ତ ଦୋଷତ୍ରୁଟିକୁ ପଛରେ ପକାଇ ଦେଉଛନ୍ତି, ଯେପରି ସେହିସବୁ ତାହାଙ୍କୁ ଭବିଷ୍ୟତ ନିମନ୍ତେ ବିକଳାଙ୍ଗ କରିନଦିଏ। ଆଉ ସେହି ଭବିଷ୍ୟତ କ'ଣ? ସେ ବର୍ତ୍ତମାନର ସମୟ ମଧ୍ୟରେ ଥାଇ ଭବିଷ୍ୟତକୁ ଅପେକ୍ଷା କରି ରୁହନ୍ତି, ଯେତେବେଳେ କି ସେ ବର୍ଦ୍ଧିଷ୍ଣୁ ହେବେ ଓ ପରିପକ୍ୱତାର ଅବସ୍ଥା ମଧ୍ୟକୁ ଆସିବେ। ପାଉଲ ଆହୁରି କହନ୍ତି, ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛି। ପାଉଲ ସେହି ପଣ ପାଇବା ନିମନ୍ତେ ବା ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟସ୍ଥଳକୁ ଦୌଡ଼ୁଅଛନ୍ତି। ସେ ନିଜକୁ ଏଠାରେ ଜଣେ ଦୌଡ଼ ପ୍ରତିଯୋଗିତାରେ ଭାଗ ନେଉଥିବା ତାରକା ସହିତ ସମାନ କରନ୍ତି। ଏଥିରୁ ଜଣାଯାଏ ଯେ ପାଉଲଙ୍କର କ୍ରୀଡ଼ା ପ୍ରତିଯୋଗିତା ସମ୍ପର୍କରେ କିଛି ଜ୍ଞାନ ଥିଲା ଓ ସେ ସମ୍ଭବତଃ କ୍ରୀଡ଼ାବିତ୍ ଥିଲେ। ତେବେ ସେହି ପଣ କ'ଣ ଥିଲା? ଖ୍ରୀଷ୍ଟ ଯୀଶୁଙ୍କଠାରେ ସ୍ୱର୍ଗୀୟ ଆହ୍ୱାନର ପଣ। ଏହି ପଣ କୌଣସି ଜାଗତିକ ନଥିଲା, ମାତ୍ର ଏହା ସ୍ୱର୍ଗୀୟ ଆହ୍ୱାନର ପଣ, ଯାହାକି ଉର୍ଦ୍ଧ୍ୱକୁ ନୀତ ହୋଇ ଖ୍ରୀଷ୍ଟଙ୍କ ଉପସ୍ଥିତି ମଧ୍ୟରେ ରହିବା। ପ୍ରିୟ ବନ୍ଧୁ, ଦିନେ ଆମେ ଈଶ୍ୱରଙ୍କ ଉପସ୍ଥିତି ମଧ୍ୟକୁ ଯିବା, ଆମ୍ଭେମାନେ ତାହାଙ୍କ ପରି ହେବା। ପାଉଲ କହନ୍ତି ଏହି ସମସ୍ତ ବିଷୟ ତାହାଙ୍କ ନିମନ୍ତେ ଭବିଷ୍ୟତରେ ଘଟିବା ପାଇଁ ଯାଉଅଛି। କିନ୍ତୁ ଏଠାରେ ଆମେ ଗୋଟିଏ ବିଷୟ ସ୍ୱଷ୍ଟ ଭାବେ ଜାଣି ରଖିବା ଉଚିତ ଯେ ପାଉଲ ଏଠାରେ ପରିତ୍ରାଣ ନିମନ୍ତେ ଦୌଡ଼ୁନାହାନ୍ତି କିମ୍ବା ଆମେ ପରିତ୍ରାଣ ପାଇବା ନିମନ୍ତେ ଦୌଡ଼ୁନାହୁଁ। ପରିତ୍ରାଣ ପୁରସ୍କାର ନୁହେଁ, କେବଳ ଆମେ ଗୋଟିଏ ଉପାୟରେ ପରିତ୍ରାଣ ପ୍ରାପ୍ତ ହୋଇପାରିବା, ଆଉ ତାହା ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା। ପରିତ୍ରାଣ ହେଉଛି ଈଶ୍ୱରଙ୍କର ଅନୁଗ୍ରହର ଦାନ, ଏକ ଦାନ ପୁରସ୍କାରଠାରୁ ଭିନ୍ନ ଅଟେ। ଏଫିସିଓ 2 ପର୍ବର 8 ଓ 9 ପଦରେ ଲେଖା ଅଛି, କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମେମାନେ ପରିତାଣ ପାଇଅଛ, ତାହା ତୁମମାନଙ୍କ ନିଜଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ତେଣୁ ପରିତାଣ ଦୌଡ଼ରେ ଜିତାଯାଏ ନାହିଁ, ମାତ୍ର ପରିତାଣ ଏକ ଦାନ ଯାହାକି ଗ୍ରହଣ କରାଯାଏ। ବର୍ତ୍ତମାନ ପାଉଲ ସେହି ଅନନ୍ତ ଜୀବନ ପ୍ରାପ୍ତ ହେବା ପରେ ଏକ ପୁରସ୍କାର ନିମନ୍ତେ ଦୌଡ଼ୁଅଛନ୍ତି। ଖ୍ରୀଷ୍ଟ ତାହାଙ୍କ ନିମନ୍ତେ ସବୁକିଛି, ଓ ସେ ଏକ ଦୌଡ଼ ଦୌଡ଼ୁଅଛନ୍ତି ଯେପରି ସେ ଖ୍ରୀଷ୍ଟଙ୍କୁ ଜିଣିପାରନ୍ତି। କେଉଁ ଉପାୟରେ? ତେବେ ଦିନେ ସେ ତାହାଙ୍କ ଉପସ୍ଥିତି ମଧ୍ୟରେ ଛିଡ଼ା ହେବା ପାଇଁ ଯାଉଅଛନ୍ତି। ତାହାଙ୍କର ଏକମାତ୍ର ଚିନ୍ତାଧାରା ହେଉଛି ଯେ ସେ ଯେତେବେଳେ ତାହାଙ୍କ ଉପସ୍ଥିତି ମଧ୍ୟରେ ପ୍ରବେଶ କରିବେ, ସେତେବେଳେ ସେ ତାହାଙ୍କ ନିକଟରେ ଯେପରି ଲଜ୍ଜିତ ନ ହୁଅନ୍ତି। ଜୋହନ ମଧ୍ୟ କହନ୍ତି ଯେ ତାହାଙ୍କର ପ୍ରକାଶିତ ହେବା ସମୟରେ ତାହାଙ୍କ ସମ୍ମୁଖରେ ଲଜ୍ଜିତ ହେବାର ସମ୍ଭାବନା ରହିଅଛି। ପ୍ରଥମ ଜୋହନ 2 ପର୍ବର 28 ପଦରେ ଲେଖା ଅଛି, ଅତଏବ ହେ ବତ୍ସ୍ୟଗଣ, ତାହାଙ୍କଠାରେ ରୁହ, ଯେପରି ସେ ଯେତେବେଳେ ପ୍ରକାଶିତ ହେବେ ସେତେବେଳେ ତାହାଙ୍କ ଆଗମନ ସମୟରେ ତାହାଙ୍କ ଛାମରେ ଆମ୍ଭେମାନେ ଲଜ୍ଜିତ ନ ହୋଇ ସାହସ ପ୍ରାପ୍ତ ହେବା। ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କର ଆଗମନ ନେଇ ଅନେକ କିଛି କଥାବାର୍ତ୍ତା ତଥା ଆଲୋଚନା କରନ୍ତି, ମାତ୍ର ସେମାନେ ନିଜର ଜୀବନ ବିଷୟରେ ସତର୍କ ନୁହନ୍ତି। ସେମାନେ ନିଜର ଆଚରଣ ସମ୍ବନ୍ଧରେ ସାବଧାନତା ରକ୍ଷା କରନ୍ତି ନାହିଁ। କିନ୍ତୁ ଆମେ ଜାଣି ରଖିବା ଉଚିତ ଯେ ଆମ ପ୍ରତ୍ୟେକଙ୍କୁ ଦିନେ ନା ଦିନେ ଖ୍ରୀଷ୍ଟଙ୍କ ବିଚାରାସନ ଛାମୁରେ ଉପସ୍ଥିତ ହେବାକୁ ହେବ ଓ ନିଜ ନିଜ କର୍ମର ନିକାଶ ଦେବାକୁ ହେବ। ଏହାପରେ 3 ପର୍ବର 15 ପଦରେ ଲେଖା ଅଛି, ଅତଏବ ଆସ ଆମ୍ଭେମାନେ ଯେତେ ଲୋକ ସିଦ୍ଧ ଏହିପରି ଭାବ ଧାରଣ କରୁ। ଆଉ ଯଦି କୌଣସି ବିଷୟରେ ତୁମମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ୱର ତୁମମାନଙ୍କ ନିକଟରେ ପ୍ରକାଶ କରିବେ। ପାଉଲ କହନ୍ତି, ଅତଏବ ଆସ ଆମ୍ଭେମାନେ ଯେତେ ଲୋକ ସିଦ୍ଧ। ଏହାଦ୍ୱାରା ସେ କ'ଣ କହିବା ପାଇଁ ଚାହାନ୍ତି? ଆପଣ ଦେଖନ୍ତୁ, ପାଉଲ ଯେତେବେଳେ କହନ୍ତି ଯେତେ ଲୋକ ସିଦ୍ଧ, ଏହାର ଅର୍ଥ ଯେଉଁଠାରେ ଜଣେ ପରିପକ୍ୱତାର ସ୍ତରରେ ରହିବା ଉଚିତ ସେହି ସ୍ଥାନରେ ପହଞ୍ଚିବା। ଏଠାରେ ଆମେ ଏକ ଶିଶୁକୁ ଦୃଷ୍ଟାନ୍ତ ସ୍ୱରୂପେ ବ୍ୟବହାର କରିପାରିବା। ଧରିନିଅନ୍ତୁ ଆମର ଜଣେ 17 ମାସର ଶିଶୁ ସନ୍ତାନ ଅଛି। ବାସ୍ତବରେ ସେ ଏକ ଚମତ୍କାର ଶିଶୁ, ମାତ୍ର ଆପଣ ଯଦି ତାହାକୁ 17 ବର୍ଷ ପରେ ଦେଖିବେ ଯେ ସେ ସେହିପରି ଶିଶୁ ପରି ଦାଦା ବାବା କହୁଛି, ତାହେଲେ ପ୍ରକୃତରେ ସେହି ଶିଶୁର କିଛି ଦୋଷ ରହିଅଛି। ତେବେ ପାଉଲଙ୍କ ମନରେ ସେହି ପରିପକ୍ୱତାର ଚିନ୍ତାଧାରା ରହିଅଛି। ସେ ଏହା କହନ୍ତି, ଅତଏବ ଆସନ୍ତୁ ଆମେମାନେ ଯେତେ ଜଣ ଖ୍ରୀଷ୍ଟଙ୍କଠାରେ ସିଦ୍ଧ ହୋଇଅଛୁ, ଯେଉଁମାନେ ସାଧାରଣତଃ ଖ୍ରୀଷ୍ଟଙ୍କଠାରେ ବୃଦ୍ଧି ଲାଭ କରୁଅଛୁ, ଆମ୍ଭେମାନେ ଏକମନା ହେଉ। ଅନ୍ୟ ଅର୍ଥରେ କହିବାକୁ ଗଲେ ପାଉଲଙ୍କ ପରି ମନ ଧାରଣ କରୁ, ପାଉଲଙ୍କ ପରି ସେହି ଦୌଡ଼ରେ ଭାଗ ନେଇ ସେହି ଗୋଟିଏ ଲକ୍ଷ୍ୟରେ ଧାବମାନ ହେଉ। ଲେଖା ଅଛି, ଆଉ ଯଦି କୌଣସି ବିଷୟରେ ତୁମମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ୱର ତୁମମାନଙ୍କ ନିକଟରେ ପ୍ରକାଶ କରିବେ। ହୋଇପାରେ ଆପଣଙ୍କର କିଛି ଭିନ୍ନ ଚିନ୍ତାଧାରା ଅଛି ଓ ଈଶ୍ୱର ଆପଣଙ୍କ ଜୀବନ ନିମନ୍ତେ ଆଉ କିଛି ଯୋଜନା ପ୍ରସ୍ତୁତ କରିଅଛନ୍ତି, ମାତ୍ର ଆପଣ ଯଦି ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରିବାକୁ ଇଚ୍ଛା କରନ୍ତି, ତାହେଲେ ସେ ଏହା ଆପଣଙ୍କୁ ଦେଖାଇବେ। କାରଣ ଈଶ୍ୱର ଇଚ୍ଛୁକ ଥିବା ବିଶ୍ୱାସୀମାନଙ୍କୁ କଢ଼ାଇ ନେବା ନିମନ୍ତେ ସମର୍ଥ ଅଟନ୍ତି, ତାହା ହିଁ ପାଉଲ ଏଠାରେ ପ୍ରକାଶ କରନ୍ତି। ଈଶ୍ୱର ଆପଣଙ୍କୁ ତାହାଙ୍କର ଇଚ୍ଛା ଅନୁଯାୟୀ ପରିଚାଳିତ କରାଇବାକୁ ଚାହାନ୍ତି ଓ ତାହାଙ୍କର ଇଚ୍ଛା ଆପଣଙ୍କୁ ମଧ୍ୟ ଜଣାଇବେ ଯଦି ଆପଣ ତାହାଙ୍କ ଦ୍ୱାରା ପରିଚାଳିତ ହେବାକୁ ଚାହାନ୍ତି। ତେବେ ଈଶ୍ୱରଙ୍କ ଇଚ୍ଛାକୁ ଜାଣିବାକୁ ହେଲେ ଈଶ୍ୱରଙ୍କ ବାକ୍ୟକୁ ଜାଣିବାକୁ ହେବ ଓ ତାହାଙ୍କର ବାକ୍ୟ ଅନୁଯାୟୀ ଚାଲିବାକୁ ହେବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ହେବ ଓ ତାହାଙ୍କର ନିକଟବର୍ତ୍ତୀ ହେବାକୁ ହେବ। ସେମାନଙ୍କୁ ଯାହା କରିବାକୁ ଦେଖାନ୍ତି ତାହାକୁ କରିବା ଦ୍ୱାରା ଆମେ ତାହାଙ୍କର ଇଚ୍ଛାକୁ ସଫଳ କରୁ। ଈଶ୍ୱରଙ୍କ ଇଚ୍ଛାକୁ ଜାଣିବା ନିମନ୍ତେ ସେପରି କିଛି ସ୍ୱତନ୍ତ୍ର ଧାରା ନାହିଁ। ଈଶ୍ୱରଙ୍କ ଇଚ୍ଛାକୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଦିନ ପ୍ରତିଦିନ ତାହାଙ୍କ ସହିତ ଚାଲିବାକୁ ହେବ ଓ ତାହାଙ୍କ ଦ୍ୱାରା ପରିଚାଳିତ ହେବା ନିମନ୍ତେ ଇଚ୍ଛା ପ୍ରକାଶ କରିବାକୁ ହେବ। ତାଙ୍କର ବାକ୍ୟ ଅନୁଯାୟୀ ଜୀବନଯାପନ କରିବାକୁ ହେବ। ଏହା ଆପଣଙ୍କୁ ଠିକ୍ ରାସ୍ତାରେ କଢ଼ାଇ ନେବ ଓ ଏହା ଆପଣଙ୍କ ହୃଦୟରେ ଏକ ବାସ୍ତବ ଆନନ୍ଦ ଆଣିଦେବ। ଷୋହଳ ପଦରେ ଲେଖା ଅଛି, କେବଳ ଆମ୍ଭେମାନେ ଯେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ ସେହି ଅନୁସାରେ ଆଚରଣ କରୁ। ପାଉଲ ଫିଲିପିୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଉତ୍ସାହିତ କରନ୍ତି ସେହି ଦୌଡ଼ରେ ଭାଗ ନେବା ନିମନ୍ତେ। ସେ ଚାହାନ୍ତି ଯେପରି ସେମାନେ ସେହି ପୁରସ୍କାରର ଅଧିକାରୀ ହେବା ନିମନ୍ତେ ଦୌଡ଼ନ୍ତି, ଯାହାକି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ। ଏହାପରେ ସେ ନିଜକୁ ଏକ ଉଦାହରଣ ସ୍ୱରୂପ ଉପସ୍ଥାପିତ କରନ୍ତି। ସତରପଦରେ ଲେଖା ଅଛି, ହେ ଭ୍ରାତୃଗଣ, ତୁମେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ। ପୁଣି ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର। ମୁଁ ଏପରି କହିପାରିବି ନାହିଁ, ମାତ୍ର ପାଉଲ କହିପାରିଥିଲେ। ସେ କହନ୍ତି, ଏହାକୁ କିପରି କରିବାକୁ ହେବ ତାହା ଯଦି ଜାଣିବାକୁ ଚାହଁ ତାହେଲେ ମୋତେ ଅନୁକରଣ କର। ଏହା ଏକ ଅନୁକରଣର ବିଷୟକୁ ନୁହେଁ, ମାତ୍ର ତାହାଙ୍କର କହିବାର ଅର୍ଥ ହେଉଛି, ତୁମେମାନେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ମଧ୍ୟରେ ଖ୍ରୀଷ୍ଟଙ୍କ ଶକ୍ତିକୁ ଅଂଶୀ କରାଇବା ନିମନ୍ତେ ଶିକ୍ଷା କର। ତୁମେମାନେ ସମଭାବାପନ୍ନ ହୁଅ ଓ ଏକ ମନ ହୋଇ ଖ୍ରୀଷ୍ଟଙ୍କ ଆଦର୍ଶ ରକ୍ଷା କର। ମୁଁ ବିଶ୍ୱାସ କରେ ଏହା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପ୍ରତି ଉଚିତ ହେବ ଯଦି ସେ ଏକ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ବା ସଂସ୍ଥା ମଧ୍ୟରେ ରହି କାର୍ଯ୍ୟ କରେ। ମୋର ଚିନ୍ତାଧାରାରେ ଯଦି ଆପଣଙ୍କ ସମ୍ପ୍ରଦାୟ ମଧ୍ୟରେ ଏକ ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ରହିଅଛି ଯେଉଁଠାରେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେଉଅଛି ଓ ଆପଣ ସେହି ମଣ୍ଡଳୀ ସହିତ ପରିଚିତ ହୋଇନାହାନ୍ତି, ତାହେଲେ ଆପଣ ଈଶ୍ୱରଙ୍କ ଇଚ୍ଛାର ବହିର୍ଭୂତ ହୋଇଅଛନ୍ତି। ଆପଣଙ୍କ ଅଞ୍ଚଳରେ ଯଦି ଏକ ଖ୍ରୀଷ୍ଟୀୟ ସଂସ୍ଥା ଅଛି ଯାହା ମଧ୍ୟ ଦେଇ ଈଶ୍ୱର କାର୍ଯ୍ୟ କରୁଅଛନ୍ତି ଆଉ ଆପଣ ତହିଁରେ ସହଯୋଗ ବା ସାହାଯ୍ୟ କରୁନାହାନ୍ତି, ତାହେଲେ ମୁଁ ଭାବେ ଆପଣ ଈଶ୍ୱରଙ୍କ ଇଚ୍ଛା ବାହାରେ ଅଛନ୍ତି। ଏହା ହିଁ ଯାହାକି ଏଠାରେ ପାଉଲ ତହିଁର ଅର୍ଥ ବୁଝନ୍ତି ବୋଲି ମୁଁ ବିଶ୍ୱାସ କରେ। ବର୍ତ୍ତମାନ ପାଉଲ ନକରାତ୍ମକ ଦିଗକୁ ଉପସ୍ଥାପିତ କରିବା ପାଇଁ ଯାଉଅଛନ୍ତି। ତିନି ପର୍ବର 18 ଓ 19 ପଦରେ ଏହିପରି ଲେଖା ଅଛି, କାରଣ ଏପରି ଅନେକ ଅଛନ୍ତି ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମମାନଙ୍କୁ ଥରକୁ ଥର କହିଅଛି ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କୃଶର ଶତ୍ରୁ, ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା। ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି ପାର୍ଥିବ ବିଷୟଗୁଡ଼ାକରେ ଆସକ୍ତ ଅଟନ୍ତି। ଦେଖନ୍ତୁ, ଯେଉଁମାନେ ନିଜକୁ ଖ୍ରୀଷ୍ଟ ବିଶ୍ୱାସୀ ବୋଲି କହନ୍ତି ସେମାନଙ୍କ କ୍ଷେତ୍ରରେ ଏହା ଏକ ଦଣ୍ଡାଜ୍ଞା ପରି ଭୟଙ୍କର ବିଷୟ। ସେମାନେ ନିଜକୁ ଖ୍ରୀଷ୍ଟ ବିଶ୍ୱାସୀ ବୋଲି ଦାବି କରନ୍ତି, ତଥାପି ସେମାନଙ୍କ ଜୀବନର କାର୍ଯ୍ୟକଳାପ ଦ୍ୱାରା ସେମାନେ ସେମାନଙ୍କର ସ୍ୱୀକାରୋକ୍ତିକୁ ଖଣ୍ଡନ କରନ୍ତି। ସେମାନଙ୍କ ଉଦର ସେମାନଙ୍କର ଈଶ୍ୱର ଅଟେ, ଆଉ ତାହା ହିଁ ହେଉଛି ଏକ ଜଘନ୍ୟ ବିଷୟ। ଏହାର ଅର୍ଥ ହେଉଛି ସେମାନେ ସେମାନଙ୍କର ରୁଚି ଅନୁଯାୟୀ ପରିଚାଳିତ ହୁଅନ୍ତି। ନିଜକୁ ଖ୍ରୀଷ୍ଟ ବିଶ୍ୱାସୀ ବୋଲାଉଥିବା କେତେକ ଲୋକଙ୍କର ଟଙ୍କା ପ୍ରତି ଲାଳସା ରହିଅଛି। ସେମାନେ ଟଙ୍କା ନିମନ୍ତେ ଯେକୌଣସି ବିଷୟ କରିଦେଇପାରନ୍ତି। ଆଉ କେତେକ ଯୌନ କ୍ରିୟା ପ୍ରତି ଲାଳାୟିତ ହୋଇ ତାହାକୁ ସେମାନଙ୍କର ଈଶ୍ୱର ବୋଲି ଧରି ନିଅନ୍ତି। ଆଉ କେତେକ ଲୋଭ ହେତୁ ବିବାଦ ଓ ଆତ୍ମଗାରିମାରେ ପରିପୂର୍ଣ୍ଣ ହୋଇଥାନ୍ତି। ଏହାର ମୁଖ୍ୟ କାରଣ ହେଉଛି ଯେ ସେମାନେ ସେମାନଙ୍କ ହୃଦୟ ଓ ମନକୁ ଜାଗତିକ ବିଷୟରେ ଲିପ୍ତ କରନ୍ତି। ସେମାନେ କେବଳ ନିଜ ନିମନ୍ତେ ବଞ୍ଚନ୍ତି, ଆଉ ସେମାନେ ପ୍ରକୃତରେ ଏହି ସବୁରେ ଆନନ୍ଦ ଅନୁଭବ କରନ୍ତି। ସେମାନେ ଯେଉଁ ବିଷୟ ନେଇ ଲଜ୍ଜା ଅନୁଭବ କରିବା ଉଚିତ ସେସବୁରେ ଗର୍ବ ଅନୁଭବ କରନ୍ତି। ପାଉଲ କହନ୍ତି ଯେ ଆପଣ ଯଦି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଅଛନ୍ତି, ଆପଣଙ୍କ ଜୀବନରେ ଯଦି ସେହିପରି ଏକ ପରିବର୍ତ୍ତନ ଘଟିଅଛି ଯାହାକି ସେହି ଦମେଶକ ରାସ୍ତାରେ ପ୍ରେରିତ ପାଉଲଙ୍କ ପ୍ରତି ଘଟିଥିଲା, ଯଦି ଆପଣଙ୍କର ମନରେ, ସମୟରେ, ଧନରେ, ଦାନରେ କେବଳ ଖ୍ରୀଷ୍ଟ ହିଁ ସ୍ଥାନ ପାଇଅଛନ୍ତି, ତାହେଲେ ଏହା ଆପଣଙ୍କ ଜୀବନ ଦ୍ୱାରା ପ୍ରକାଶିତ ହେବ। ଯାକୁବ ଏହାକୁ ଏହିପରି ଭାବେ ଉପସ୍ଥାପିତ କରନ୍ତି, ସେହିପରି ମଧ୍ୟ ବିଶ୍ୱାସ କର୍ମ ବିନା ନିଜେ ମୃତ, କିନ୍ତୁ କେହି ଅବା କହିବ ତୁମର ବିଶ୍ୱାସ ଅଛି, ପୁଣି ମୋହର କର୍ମ ଅଛି। କର୍ମ ବିନା ତୁମର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ କର୍ମ ଦ୍ୱାରା ତୁମ୍ଭକୁ ମୋହର ବିଶ୍ୱାସ ଦେଖାଇବି। ଅନ୍ୟ ଅର୍ଥରେ କହିବାକୁ ଗଲେ, ଆପଣଙ୍କର ଯଦି କୌଣସି କର୍ମ ନାହିଁ, ତାହେଲେ ଆପଣ ଆପଣଙ୍କର ପ୍ରତିବାସୀର ହୃଦୟରେ ବିଶ୍ୱାସ ଜନ୍ମାଇ ପାରିବେ ନାହିଁ। ସେ ଆପଣଙ୍କର କର୍ମ ଦ୍ୱାରା ଆପଣଙ୍କର ବିଶ୍ୱାସକୁ ବିଚାର କରିବ। ଯେପରିକି ପ୍ରଭୁଙ୍କର ଜଣେ ଦାସ କହନ୍ତି, ବିଶ୍ୱାସ ହିଁ ଉଦ୍ଧାର କରେ, କିନ୍ତୁ ଯେଉଁ ବିଶ୍ୱାସ ଉଦ୍ଧାର କରେ ତାହା ଏକାକୀ ନୁହେଁ। ପ୍ରିୟ ବନ୍ଧୁ, ଯେଉଁମାନେ ଏହି ଜଗତର ବିଷୟ ସବୁରେ ଆସକ୍ତ ହୋଇଅଛନ୍ତି ଓ ସେହିସବୁକୁ ନିଜ ହୃଦୟରେ ସ୍ଥାନ ଦେଇଅଛନ୍ତି, ସେମାନଙ୍କ ଜୀବନ କେତେ ଦୁଃଖପୂର୍ଣ୍ଣ, ଏହା ତ ଦୁଃଖର ବିଷୟ। ଆଜି ମଣ୍ଡଳୀ ମଧ୍ୟରେ ମଧ୍ୟ ଏହିପରି ଖ୍ରୀଷ୍ଟ ବିଶ୍ୱାସୀମାନେ ଦେଖାଯାଆନ୍ତି, ଯେଉଁମାନେ ନିଜକୁ ଖ୍ରୀଷ୍ଟ ବିଶ୍ୱାସୀ ବୋଲି ପରିଚୟ ଦେଲେ ମଧ୍ୟ ସେମାନଙ୍କର କାର୍ଯ୍ୟକଳାପ ଦ୍ୱାରା ସେମାନେ ତହିଁର ପରିଚୟ ଦିଅନ୍ତି ନାହିଁ। ସେମାନେ କେବଳ ଜାଗତିକ ବିଷୟରେ ଆସକ୍ତ ହୁଅନ୍ତି। ସେମାନଙ୍କ ଜୀବନରେ ଟଙ୍କାର ଲୋଭ, ଏପରିକି ମଣ୍ଡଳୀ ମଧ୍ୟରେ ପଦ ପଦବୀର ଲୋଭ, ଶାରୀରିକ ଅଭିଳାଷ ପ୍ରଭୃତି ସ୍ଥାନ ପାଇଥାଏ, ଯାହାକି କେବଳ ଈର୍ଷା ଓ ବିବାଦର କାରଣ ହୋଇଥାଏ। ସେମାନେ କେବଳ ନିଜ ନିମନ୍ତେ ଚିନ୍ତା କରନ୍ତି ଓ ଏହି ସମସ୍ତ ବିଷୟ ନିମନ୍ତେ ସେମାନେ ଲଜ୍ଜାବୋଧ କରିବା ପରିବର୍ତ୍ତେ ଦର୍ପ କରନ୍ତି। ମାତ୍ର ପାଉଲ କହନ୍ତି, ତୁମେମାନେ ସେମାନଙ୍କ ପ୍ରତି ଦୃଷ୍ଟି କର ନାହିଁ, ମାତ୍ର ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ ତଦନୁଯାୟୀ ଆଚରଣ କର, ଅର୍ଥାତ୍ ଖ୍ରୀଷ୍ଟଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅ। ଆସନ୍ତୁ ଏହାପରେ ପାଉଲ କିପରି ତାହାଙ୍କର ଭରସାକୁ ଭବିଷ୍ୟତ ନିମନ୍ତେ ବଦଳାଇ ଦିଅନ୍ତି ତାହା ଲକ୍ଷ୍ୟ କରିବାକୁ ଯିବା। ତିନି ପର୍ବର 20 ପଦରେ ଲେଖା ଅଛି, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ପାଉଲ ଏଠାରେ ସ୍ୱର୍ଗରାଜ୍ୟର ନାଗରିକତ୍ୱ ନେଇ ପ୍ରକାଶ କରନ୍ତି। ସେ କହନ୍ତି, ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସ୍ୱର୍ଗର ପ୍ରଜା, ସେ ସେହି ସ୍ୱର୍ଗୀୟ ନାଗରିକତ୍ୱର ଅଧିକାରୀ। ପାଉଲ କହନ୍ତି ଯେ ଖ୍ରୀଷ୍ଟ ବିଶ୍ୱାସୀମାନେ ଏହି ଜଗତରେ ଖ୍ରୀଷ୍ଟଙ୍କର ରାଜଦୂତ, ତେଣୁ ଆମ୍ଭେମାନେ ଯେଉଁମାନେ କି ଖ୍ରୀଷ୍ଟ ବିଶ୍ୱାସୀ ରୂପେ ଗଣିତ, ଆମ୍ଭେମାନେ ଏହି ଜଗତରେ ସ୍ୱର୍ଗକୁ ଓ ସ୍ୱର୍ଗୀୟ ସମ୍ବାଦକୁ ଉପସ୍ଥାପିତ କରିବା ଆବଶ୍ୟକ, କାରଣ ଆମମାନଙ୍କର ନାଗରିକତ୍ୱ ସ୍ୱର୍ଗରେ। ଲେଖା ଅଛି, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ। ଈଶ୍ୱରଙ୍କ ପ୍ରତି ପ୍ରଶଂସାର ଉଚ୍ଚତମ ସ୍ୱର୍ଗରେ ଯେ ଖ୍ରୀଷ୍ଟ ବିଶ୍ୱାସୀର ଭରସା ରହିଅଛି ତାହା ପାଉଲ ଏଠାରେ ପ୍ରକାଶ କରନ୍ତି। ଏହା ଖ୍ରୀଷ୍ଟଙ୍କ ପୁନରାଗମନର ଏକ ଆନନ୍ଦପୂର୍ଣ୍ଣ ପ୍ରତୀକ୍ଷା। ଏହା ମଧ୍ୟ ପ୍ରମାଣିତ କରିଦିଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ କରିବା ସମୟରେ ତାହାଙ୍କର ବିଶ୍ୱାସୀ ମଣ୍ଡଳୀ ସେହି ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ ନାହିଁ, ଯାହାକି ଏକ ବିଚାରର ସମୟ ହେବ। ମାତ୍ର ତହିଁ ପୂର୍ବରୁ ପ୍ରଭୁ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ଏହି ଜଗତରୁ ଉଠାଇ ନେବେ ଓ ସେମାନେ ଖ୍ରୀଷ୍ଟଙ୍କ ଉପସ୍ଥିତି ମଧ୍ୟକୁ ନୀତ ହେବେ। ତାଙ୍କର ବିଶ୍ୱାସୀ ମଣ୍ଡଳୀ ବିଚାରର ସମ୍ମୁଖୀନ ହେବେ ନାହିଁ, କାରଣ ସେମାନେ ସ୍ୱର୍ଗରାଜ୍ୟର ପ୍ରଜା। ନୂତନ ନିୟମରେ ଖ୍ରୀଷ୍ଟ ବିଶ୍ୱାସୀର ଭରସା କେବେ ହେଲେ ମହାକ୍ଲେଶର ସମୟ ନୁହେଁ। ଆମମାନଙ୍କର ନାଗରିକତ୍ୱ ଯେ ସ୍ୱର୍ଗରେ ଅଛି, ଏହା ସେ କହିବା ପରେ ସେ କହନ୍ତି ଯେ ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷାରେ ଅଛୁ। ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବା ନେଇ ସେ କିଛି କହନ୍ତି ନାହିଁ, ଯାହାକି ଏକ ବିଚାରର ସମୟ ହେବ, ଆଉ ମଣ୍ଡଳୀ ବିଚାରରୁ ରକ୍ଷା ପାଇଅଛି। ଖ୍ରୀଷ୍ଟ ବିଶ୍ୱାସୀମାନେ ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ ନାହିଁ। ଅନେକ ଲୋକ କହନ୍ତି ଯେ ପ୍ରଭୁ ମହାକ୍ଲେଶର ସମୟ ମଧ୍ୟ ଦେଇ ମଣ୍ଡଳୀକୁ ସୁରକ୍ଷା ଦେବେ। ହଁ, ସେ ଦେଇପାରିବେ। ଈଶ୍ୱର ଜଳପ୍ଲାବନ ମଧ୍ୟ ଦେଇ ଏକ ଜାହାଜରେ ନୋହଙ୍କୁ ରଖିଲେ, କିନ୍ତୁ ସେ ହନୋକଙ୍କୁ ଜଗତ ମଧ୍ୟରୁ ନେଇଗଲେ। ସେହି ମହାକ୍ଲେଶର ସମୟରେ ଦୁଇଟି ଦଳର ଲୋକ ଯେଉଁମାନେ କି ତାହାଙ୍କର ହେବେ, ଗୋଟିଏ ଦଳ ଉଠାଇ ନିଆଯିବେ, ଯାହାକି ସେ ଫିଲାଡେଲଫିଆ ମଣ୍ଡଳୀକୁ କହନ୍ତି। ଲେଖା ଅଛି, ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ଏହେତୁ ପୃଥିବୀ ନିବାସୀମାନଙ୍କୁ ପରୀକ୍ଷା କରିବା ନିମନ୍ତେ ସମସ୍ତ ଜଗତ ଉପରକୁ ଯେଉଁ ପରୀକ୍ଷା କାଳ ଆସିବ ସେଥିରୁ ଆମେ ମଧ୍ୟ ତୁମକୁ ରକ୍ଷା କରିବୁ, ଯାହାକି ପ୍ରକାଶିତ 3:10 ଲେଖା ଅଛି। କିନ୍ତୁ ଅନ୍ୟ ଦଳଟି ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବେ। ବିଜାତୀୟମାନଙ୍କର ଏକ ମହାଜନତା ଓ ଇସ୍ରାଏଲର 144,000 ସେହି ମହାକ୍ଲେଶର ମଧ୍ୟ ଦେଇ ଗତି କରିବେ, କାରଣ ସେମାନେ ଈଶ୍ୱରଙ୍କ ଦ୍ୱାରା ମୁଦ୍ରାଙ୍କିତ ହେବାକୁ ଅଛନ୍ତି। ଏଠାରେ ମୁଁ କହିରଖେ ଯେ ଯେଉଁମାନେ କହନ୍ତି ଯେ ମଣ୍ଡଳୀ ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବାକୁ ଅଛି, ଏପରି କହିବା ଅତି ଅଯୁକ୍ତିକ ଓ ଶାସ୍ତ୍ର ବିରୁଦ୍ଧ। ଏହି ମତବାଦକୁ ସମର୍ଥନ କରିବା ଲୋକମାନେ କହନ୍ତି ଯେ ଈଶ୍ୱରଙ୍କ ବାକ୍ୟରେ କୌଣସି ଅଂଶରେ ଲେଖା ନାହିଁ ଯେ ମଣ୍ଡଳୀ ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବ ନାହିଁ ବୋଲି ଏହା ଯେତେବେଳେ ସତ୍ୟ ଯେ ଈଶ୍ୱରଙ୍କ ବାକ୍ୟ ସେହିସବୁ ବାକ୍ୟରେ ଏହା ପ୍ରକାଶ କରେ ନାହିଁ ଅପରପକ୍ଷେ ଈଶ୍ୱରଙ୍କ ବାକ୍ୟରେ ଏପରି କୌଣସି ଅଂଶରେ ମଣ୍ଡଳୀ ଅନ୍ୟ ବିଷୟ ନ କରିବା ନେଇ ଉଲ୍ଲେଖ ହୋଇନାହିଁ ଉଦାହରଣ ସ୍ୱରୂପ ମୁଁ ନିଶ୍ଚିତ ଯେ ଆମେ ସମସ୍ତେ ସେହି ଅନନ୍ତ ରାଜ୍ୟରେ ଏକ ପଦବୀ ଓ କାର୍ଯ୍ୟ କରିବାକୁ ଏକ ଚାକିରି ପାଇବାକୁ ଯାଉଅଛୁ କିନ୍ତୁ ଈଶ୍ୱରଙ୍କ ବାକ୍ୟ ସେହିସବୁ ବିଷୟ ନେଇ ସବିଶେଷ ବିବରଣୀ ପ୍ରଦାନ କରିବାକୁ ଯାଏ ନାହିଁ କିନ୍ତୁ ସେ ଯାହା ହେଉ ନା କାହିଁକି ଈଶ୍ୱରଙ୍କ ବାକ୍ୟ ଏହି ବିଷୟ ଉପରେ ଅତି ସ୍ୱଷ୍ଟ ଯେ ଭବିଷ୍ୟତ ନିମନ୍ତେ ମଣ୍ଡଳୀର ଏକ ଚମତ୍କାର ତଥା ଗୌରବମୟ ଭରସା ରହିଅଛି ତେବେ ସେ ଯାହା ହେଉ ନା କାହିଁକି ଖ୍ରୀଷ୍ଟ କେତେବେଳେ ଆଗମନ କରିବେ ସେହି ବିଷୟ ନେଇ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ କିଛି କହେ ନାହିଁ ପ୍ରକୃତରେ ପାଉଲ ଭାବିଥିଲେ ଯେ ତାହାଙ୍କର ଜୀବନକାଳରେ ପ୍ରଭୁ ଯୀଶୁ ଆଗମନ କରିବେ ବୋଲି ଆଉ ପାଉଲ ପ୍ରଥମେ ସେହି ମହାକ୍ଲେଶ ମଧ୍ୟ ଦେଇ ଗତି କରିବା ନିମନ୍ତେ ଅପେକ୍ଷା କରିବା ନେଇ ଈଶ୍ୱରଙ୍କ ବାକ୍ୟ କିଛି ପ୍ରକାଶ କରେ ନାହିଁ ସେ ତାଙ୍କର ଜୀବନରେ ଅନେକ ସମସ୍ୟାର ଅନୁଭୂତି ମଧ୍ୟ ଦେଇ ଗତି କରିଥିଲେ କିନ୍ତୁ ସେ ତାହାକୁ ମହାକ୍ଲେଶ ବୋଲି ଭାଷାନ୍ତର କରିନଥିଲେ ସେହି ଆନନ୍ଦ ଉପଭୋଗର ପ୍ରତ୍ୟାଶା ସହିତ ପାଉଲ କହନ୍ତି ଆମମାନେ ତ ସ୍ୱର୍ଗର ପ୍ରଜା ସେ ସ୍ଥାନରୁ ମଧ୍ୟ ଆମମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ କ'ଣ ଆମେ ସେହି ପ୍ରକୃତ ମହାକ୍ଲେଶ ମଧ୍ୟ ଦେଇ ଗତି କରିବା ପରେ ଏହା ଆମର ବାଇବଲରେ ସେପରି ପ୍ରକାଶ କରେ ନାହିଁ କୌଣସି ଅଂଶରେ ଏହା କହେ ନାହିଁ ଯେ ମଣ୍ଡଳୀ ମହାକ୍ଲେଶର ସମୟ ମଧ୍ୟ ଦେଇ ଗତି କରିବ ପାଉଲଙ୍କର ଆନନ୍ଦର ପ୍ରତ୍ୟାଶା ଏହା ସ୍ୱଷ୍ଟ କରିଦିଏ ଯେ ସେ ଖ୍ରୀଷ୍ଟଙ୍କର ଆଗମନକୁ ଅପେକ୍ଷା କରି ରହିଥିଲେ କିନ୍ତୁ ମହାକ୍ଲେଶ ନିମନ୍ତେ ନୁହେଁ ପ୍ରଭୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ କରି ରଖନ୍ତୁ
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী আপনার যদি প্রভু যীশুঙ্কর বাক্য বিষয়ে ও তাহার প্রেম বিষয়ে অধিক জাঁয়া চাহিদি যাকি আপনার পাপর উদ্ধার পাইব নিমন্তে পথ দেখাইব তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
ঠিকানাটি আউথরে শুনন্তু পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001
মোবাইল নম্বর 9777221415
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com তেবে আজি পাই এঠারে রখুছু প্রভু যীশু আপনকো আশীর্বাদ করন্তু নমস্কার।